ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
জয় যে পাই শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পাই শ্রেষ্ঠ সে জয় হি পাইবা শ্রেষ্ঠ যে ত্যাগ করিছ আদ্য প্রেম জান তুমি পাপি মন ফেরা ଆରମ୍ଭ ଯେମିତି ଶକ୍ତିଶାଳୀ ସେ ସବୁ ସୁନ୍ଦର ହେଉ ସେପରି ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ମରଣ ଜୟୀଙ୍କୁ ପ୍ରେମ କର ବିଲିୟମ ପରି ନ କର ଶୋକ ନ ଡରି ଲଢି ତେ କର ଖ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜିଜେବଲ ପରି ନା ସହୁଅନା ରୋଗ ସଚାରେ ପଡ଼ନା ଯୀଶୁଙ୍କର ରକ୍ତେ ଶୁଚି ହୁଅ ତେବେ ଯାଇ ପାଇବ ମହାନନ୍ଦ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜୟୀ ଜୀବନ ପାଇଛି ଯିଏ ଭୟ ଆଉ କମ୍ପେ ରକ୍ଷା କରେ ପରାଜୟ ହୁଏ ମନ ଜର ଦୁଃଖିତ ଆସିଛି ଶୁଙ୍କର ସଙ୍ଗୀ ହୁଅ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ଜୟ ହାଲିଲୁୟା ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ ଜୟ ଯେ ପାଏ ଶ୍ରେଷ୍ଠ ସେ ଜୟ ହିଁ ପାଇବା ଶ୍ରେଷ୍ଠ ଯେ।
ପ୍ରିୟ ଶ୍ରୋତା ବନ୍ଧୁ, ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି। ପ୍ରଭୁଙ୍କ ନାମକୁ ମଧ୍ୟ ଧନ୍ୟବାଦ ଦେଉ। ଆଉ ପ୍ରଭୁଙ୍କ ବିଷୟରେ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ଆମେ ମଧ୍ୟ ବିଶେଷ ଆନନ୍ଦିତ। ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଆମେ ମଧ୍ୟ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ମନମାଂଛା ଅନୁଯାୟୀ ଆପଣଙ୍କୁ ଆଶୀର୍ବାଦ କରିବେ। ଆଉ ସେ ଆପଣଙ୍କ ସଙ୍ଗେ ସଙ୍ଗେ ରହି ଆପଣଙ୍କୁ ତାହାଙ୍କର ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ବାସ୍ତବରେ ପ୍ରଭୁଙ୍କର ପ୍ରେମ ଅତି ମହାନ। ଯେଉଁମାନେ ସେହି ପ୍ରଭୁଙ୍କର ପ୍ରେମକୁ ଜାଣିଛନ୍ତି ସେମାନେ କେବେ ହେଲେ ତାଙ୍କଠାରୁ ଦୂରେଇ ଯାଇପାରିବେ ନାହିଁ। ଆଉ ସେହି ଖ୍ରୀଷ୍ଟଙ୍କର ପ୍ରେମ ଅତୁଳନୀୟ, ଅବର୍ଣ୍ଣନୀୟ, ଆଉ ଯାହାର କି କୌଣସି ତୁଳନା ନାହିଁ। ତେଣୁ ଆସନ୍ତୁ ସେହି ଖ୍ରୀଷ୍ଟଙ୍କ ପ୍ରେମରେ ମଜିଯାଇ ତାହାଙ୍କୁ ଆନନ୍ଦିତ କରାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ସେହି ଆନନ୍ଦର ସହଭାଗୀ କରାଇବା ନିମନ୍ତେ ଚେଷ୍ଟା କରିବା। ତେବେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ ଗୋ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପ୍ରେମର ପରିଚୟ ପ୍ରଭୁ ତୁମେ ଆମମାନଙ୍କୁ ଦିଅ। ଆଉ ସେହି ପ୍ରେମର ପ୍ରତିଦାନରେ ଯେପରି ଆମମାନେ ତୁମକୁ ନିଜ ନିଜର ହୃଦୟ ଦେଇ ଯେପରି ପ୍ରେମ କରିବାକୁ ପାରିବୁ ସେଥିପାଇଁ ତୁମେ ଆମମାନଙ୍କୁ ସେ ପ୍ରକାର ଏକ ସରଳ ହୃଦୟ ପ୍ରଦାନ କର। ସଙ୍ଗରେ ରୁହ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ପରମଗୀତ ଆଠ ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଆଠ ପର୍ବର ପାଞ୍ଚ ପଦରୁ ଚଉଦ ପଦ ମଧ୍ୟରେ ଆମେ ଏକ ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରତାର ବିଷୟକୁ ଓ ନିଜକୁ ଦୁର୍ବଳ ବୋଲି ଚିନ୍ତା କରିବାର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ଆଠ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି ପ୍ରାନ୍ତରୁ ଆସୁଅଛି ଯେ ସେ କିଏ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମକୁ ଜଗାଇଲି, ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ। ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ। ଲେଖା ଅଛି, ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି। ବାସ୍ତବ ଖ୍ରୀଷ୍ଟବିଶ୍ୱାସୀ ଜୀବନର ଅନ୍ତିମ ସ୍ଥିତି ଦୁର୍ବଳତା ଦ୍ୱାରା, ନିର୍ଭରତା ଦ୍ୱାରା ଓ ପ୍ରେମ ଦ୍ୱାରା ବିଶେଷ ଭାବେ ଚିହ୍ନିତ ହୋଇଥାଏ। କାରଣ ଯେତେବେଳେ ଶେଷରେ ଆମେ ଖ୍ରୀଷ୍ଟଙ୍କ ଉପରେ ଆମମାନଙ୍କର ସମ୍ପୂର୍ଣ୍ଣ ନିର୍ଭରତାକୁ ଜାଣିପାରୁ ଓ ତାହାଙ୍କର ଉକ୍ତିର ସତ୍ୟତା, ଯାହାକି ତାହାଙ୍କ ବିନା ଆମମାନେ କିଛି କରିପାରିବା ନାହିଁ ବୋଲି ଜାଣିପାରୁ, ସେତେବେଳେ ସେ ଆମମାନଙ୍କର ସେବାକୁ ବ୍ୟବହାର କରିପାରିବେ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ଉପରେ ଆଉଜିବା ନିମନ୍ତେ ଚାହାନ୍ତି ନାହିଁ। ସେମାନେ ନିଜର ଶକ୍ତି, ଧନ ଓ ଜ୍ଞାନ ଉପରେ ନିର୍ଭର କରି ସମସ୍ତ କିଛି କରିବାକୁ ଚାହାନ୍ତି। ସେମାନେ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜ ଉପରେ ନିର୍ଭର କରନ୍ତି ଓ ନିଜେ ସବୁକିଛି କରିପାରିବେ ବୋଲି ଭାବନ୍ତି। ସେମାନେ ନିଜର ସାମର୍ଥ୍ୟ ତଥା ସକ୍ଷମତା ଉପରେ ନିର୍ଭର କରି ଖ୍ରୀଷ୍ଟଙ୍କ ନିମନ୍ତେ କିଛି କରିବାକୁ ଚାହାନ୍ତି, ଫଳତଃ ସେମାନେ ତାହାଙ୍କ ଦ୍ୱାରା ବ୍ୟବହୃତ ହୋଇପାରନ୍ତି ନାହିଁ, ସେମାନେ ତାହାଙ୍କର ସନ୍ତୋଷ ଭାଜନ ହୋଇପାରନ୍ତି ନାହିଁ। ମାତ୍ର ଯିଏ ପ୍ରକୃତରେ ଖ୍ରୀଷ୍ଟ ବିଶ୍ୱାସୀ, ସେ ନିଜକୁ ଦୁର୍ବଳ ମନେ କରି ଖ୍ରୀଷ୍ଟଙ୍କ ଶକ୍ତି ଉପରେ ନିର୍ଭର କରେ ଓ ତାହାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ତାହାଙ୍କୁ ପ୍ରେମ କରେ, ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରେ। ତଦ୍ୱାରା ସେ ପ୍ରଭୁଙ୍କର ଅଭିମତକୁ ସଫଳ କରିବା ସଙ୍ଗେ ସଙ୍ଗେ ତାହାଙ୍କର ପ୍ରିୟ ପାତ୍ର ହୋଇଥାଏ। ତାହାର ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ନିକଟରେ ଗ୍ରହଣଯୋଗ୍ୟ ହୋଇଥାଏ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହିପରି ଜୀବନଯାପନ କରିପାରୁଛୁ କି? ଆଜି କ'ଣ ଆମେ ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କି? ଆଜି କ'ଣ ଆମେ ତାହାଙ୍କର ଇଚ୍ଛାନୁମୋଦିତ ଜୀବନଯାପନ କରିପାରୁଛୁ କି? କିନ୍ତୁ ଆମେ ସେହି ପ୍ରଭୁ ଯୀଶୁଙ୍କଠାରେ ଯଦି ଆଉଜି ପଡ଼ୁ, ତାହେଲେ ସେ ଆମମାନଙ୍କୁ ସୁରକ୍ଷା କରିବେ ଓ ଆମମାନଙ୍କୁ ବିଶ୍ରାମ ଦେବେ ଓ ଆମମାନଙ୍କର ପଥ ସବୁ ସରଳ କରିବେ ଓ ଆମମାନଙ୍କୁ ସଫଳତା ପ୍ରଦାନ କରିବେ। ହିତୋପଦେଶ ତିନି ପର୍ବର ପାଞ୍ଚ ଓ ଛଅ ପଦରେ ଲେଖା ଅଛି, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣଙ୍କ ସବୁଗତିରେ ତାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ନିଜେ କହନ୍ତି, ମୋ ବିନା ତୁମେମାନେ କିଛି କରିପାର ନାହିଁ। ପ୍ରଭୁ ଯୀଶୁଙ୍କ ବିହୁନେ ଆମମାନେ କିଛି କରିନପାରୁ। ଆମମାନେ ତାହାଙ୍କ ନିମନ୍ତେ ଉତ୍ତମ ବିଷୟମାନ ସାଧନ କରି ନପାରୁ। ତେଣୁ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରି ତାହାଙ୍କର ସନ୍ତୋଷ ଭାଜନ ହେବାକୁ ହେଲେ ଓ ତାହାଙ୍କ ନିକଟରେ ଗୃହୀତ ହେବାକୁ ହେଲେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହେବାକୁ ହେବ ଓ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ତାହାଙ୍କଠାରେ ସମର୍ପିତ ଜୀବନଯାପନ କରିବାକୁ ହେବ। ଏହାପରେ ଆଠ ପର୍ବର ଛଅ ପଦରେ ଲେଖା ଅଛି, ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର, କାରଣ ପ୍ରେମ ମୃତ୍ୟୁ ପରି ବଳବାନ, ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼, ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା, କାରଣ ପ୍ରେମ ମୃତ୍ୟୁ ପରି ବଳବାନ। ଏହାର ଅର୍ଥ ମୃତ୍ୟୁ ଏହାର ସମସ୍ତ ଭୟଙ୍କରତା ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ବିନାଶପ୍ରାପ୍ତ ଲୋକମାନଙ୍କ ପ୍ରତି ତାହାଙ୍କ ପ୍ରେମର ମୂଲ୍ୟ ସ୍ୱରୂପ ଥିଲା। ମାତ୍ର ଏହା ତାହାଙ୍କୁ ବାଧା ଦେଇପାରିନଥିଲା କି ନିବୃତ କରିପାରିନଥିଲା। ସେ ଆମମାନଙ୍କୁ ପ୍ରେମ କଲେ ଓ ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ। ସେ ଲଜ୍ଜାକୁ ତୁଚ୍ଛବୋଧ କରି କୃଷକୁ ବରଣ କରିନେଲେ। ଆହୁରି ମଧ୍ୟ ମୃତ୍ୟୁ ବଳିକୃତ ମେଷଶାବକଙ୍କ କନ୍ୟାର ସମ୍ମୁଖରେ ଦଶ ହଜାର ଗୁଣ ହୋଇଅଛି ଓ ସେ ମୃତ୍ୟୁ ପର୍ଯ୍ୟନ୍ତ ତାର ଜୀବନକୁ ପ୍ରେମ କରେ ନାହିଁ, କାରଣ ମୃତ୍ୟୁ ଅବା ଜୀବନ ଆମ୍ଭମାନଙ୍କୁ ଆମମାନଙ୍କ ଈଶ୍ୱରଙ୍କ ପ୍ରେମରୁ ବିଚ୍ୟୁତ କରିବାକୁ ସମର୍ଥ ନୁହେଁ, ଯାହାକି ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଅଛି। ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼, ସମସ୍ତ ବିନାଶପ୍ରାପ୍ତ ପାତାଳ ଯାହାକି ଦୟା କ'ଣ ତାହା ଜାଣେ ନାହିଁ। ଷ୍ଟୁଆର୍ଟ ଆମମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଏହା ଥିଲା ଈର୍ଷା, ଯାହାକି ପାତାଳ ପରି ନିଷ୍ଠୁର, ଯାହା ଏଲିଓଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ସପକ୍ଷରେ ଯାଇ ସେହି କିଶୋର ନଦୀ ନିକଟରେ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ସମୂଳେ ବିନାଶ କରିବା ନିମନ୍ତେ ଚାଳନା ଦେଇଥିଲା। ଏପରିକି ପ୍ରେରିତ ପାଉଲଙ୍କ ମଧ୍ୟ ଏହି ଈର୍ଷା ଧାର୍ମିକ ତଥା ପବିତ୍ର ବ୍ୟକ୍ତିମାନଙ୍କ ପ୍ରତି ଅଭିଶାପ ବର୍ତ୍ତାଇଥିଲା ଯଦି କେହି ସେମାନଙ୍କ ମଧ୍ୟରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ ନ କରେ। ଏହିପରି ପ୍ରଭୁଙ୍କ ନିମନ୍ତେ ଈର୍ଷା, ଯାହାକି ପାତାଳ ପରି ନିଷ୍ଠୁର, ଏହା ଆମମାନଙ୍କ କ୍ଲେଶ ଭୋଗକାରୀ ଓ ପ୍ରତିବାଦକାରୀ ପୂର୍ବପୁରୁଷମାନେ ଆମମାନଙ୍କଠାରୁ ଅଧିକ ଭଲ ଭାବେ ଜାଣିଥିଲେ ଓ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଏକ ଚମତ୍କାର ଉତ୍ସାହପୂର୍ଣ୍ଣ ପ୍ରେମର ମିଳନକୁ ଜାତ କରାଇଥିଲା, ଯାହାକି ସେମାନଙ୍କ ଜୀବନରେ ହେଉ ବା ଅନ୍ୟମାନଙ୍କ ଜୀବନରେ ହେଉ, ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମ୍ମାନ ଦେବାର ପ୍ରତିଯୋଗିତା ସହିତ ଏହା ସ୍ଥାନ ପାଇଥିଲା। ପବିତ୍ର ବାଇବଲ ମଧ୍ୟରେ ଆମେ ଏହିପରି ଅନେକ ବ୍ୟକ୍ତିବିଶେଷକୁ ଦେଖୁ, ଯେଉଁମାନେ କି ପ୍ରଭୁଙ୍କ ନିମନ୍ତେ ଦୃଢ଼ ପଦକ୍ଷେପ ନେଇଛନ୍ତି ଓ ପ୍ରଭୁଙ୍କ ସପକ୍ଷରେ ଯାଇ ପ୍ରଭୁଙ୍କ ପ୍ରତି ସେମାନଙ୍କର ବାସ୍ତବ ପ୍ରେମ ହେତୁ ଈର୍ଷା ପରାୟଣ ହୋଇ ନିଷ୍ଠୁରତାର ସହିତ ଅଧର୍ମର ବିଲୋପ ଘଟାଇଛନ୍ତି। ତହିଁର ଶିକ୍ଷା ଅଗ୍ନିଶିକ୍ଷା, ଏହି ବିଷୟ ଆମମାନଙ୍କୁ ସେହି ପ୍ରେମ ବିଷୟରେ ସ୍ମରଣ କରାଇ ଦିଏ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହୃଦୟରେ ପ୍ରଜ୍ୱଳିତ ହୋଇଥିଲା ଯେତେବେଳେ ସେ କହନ୍ତି, ତୁମ୍ଭର ଗୃହ ବିଷୟକ ଅନ୍ତର୍ଜ୍ୱାଳା ମୋତେ ଗ୍ରାସ କରିଅଛି। ଷ୍ଟୁଆର୍ଟ ଏହିପରି କହନ୍ତି, ପିତା ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱକୁ ସ୍ୱର୍ଗାରୋହଣ କରି ସେ ଶିଷ୍ୟମାନଙ୍କ ହୃଦୟରେ ସେହି ସ୍ୱର୍ଗୀୟ ଅଗ୍ନିଶିଖା ପ୍ରଜ୍ୱଳିତ କରାଇଲେ, ଯାହାକି ତାହାଙ୍କ ନିଜ ହୃଦୟରେ ପ୍ରଜ୍ୱଳିତ ହେଉଥିଲା ଓ ଅଗ୍ନି ସଦୃଶ ଜିହ୍ୱାଗୁଡ଼ିକ ପରି ସେମାନଙ୍କ ଉପରେ ଅବତରଣ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କୁ ପଠାଇଲେ ଓ ସେହି ପ୍ରେମର ଅଗ୍ନି ସେମାନଙ୍କ ମଧ୍ୟରେ ଅଧିକ ଶକ୍ତିର ସହିତ ପ୍ରଜ୍ୱଳିତ ହେଲା, ଯାହାକି ସେମାନଙ୍କ ମସ୍ତକ ଉପରେ ପରିବେଷ୍ଟିତ ଦୃଶ୍ୟ ଅଗ୍ନିଶିଖାଠାରୁ ଅଧିକ ମାତ୍ରାରେ ପ୍ରଜ୍ୱଳିତ ହେଲା। ସାତପଦରେ ଲେଖା ଅଛି, ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନପାରେ କିମ୍ବା ବଢ଼ି ତାହା ବୁଡ଼ାଇ ନପାରେ। ଯେବେ କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ। ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନପାରେ, ବାସ୍ତବରେ ଆମେ ଅନେକ ଥର ତାହାଙ୍କୁ ବିଫଳ କରିଅଛୁ, ତଥାପି ଆମମାନଙ୍କର ପୂର୍ଣ୍ଣପୂର୍ଣ୍ଣ ବିଫଳତା ତାହାଙ୍କର ପ୍ରେମକୁ ନିର୍ବାପିତ କରିପାରେ ନାହିଁ, କେବଳ ଆମମାନଙ୍କର ପାପରୂପକ ବଢ଼ି ଦ୍ୱାରା ତାହା ଡୁବିଯାଏ ନାହିଁ। ଯଦି ଜଣେ ବ୍ୟକ୍ତି ପ୍ରେମ ନିମନ୍ତେ ନିଜ ଗୃହର ସର୍ବସ୍ୱ ଦେବ, ଏହା ପୂରାପୂରି ତୁଚ୍ଛୀକୃତ ହେବ। ଈଶ୍ୱର ଆମମାନଙ୍କର ଅର୍ଥ ବା ଟଙ୍କା ପଇସା କିମ୍ବା ସେବା ଚାହାନ୍ତି ନାହିଁ, ମାତ୍ର ସେ ଆମମାନଙ୍କର ପ୍ରେମ ଚାହାନ୍ତି। ଯଦି ଆମେ ତାହାଙ୍କୁ ପ୍ରେମ ନ କରୁ, ତାହେଲେ ସେ ଆମମାନଙ୍କର ସମସ୍ତ ଖ୍ରୀଷ୍ଟୀୟ ସେବାକୁ ତଥା ଯେଉଁ ସମସ୍ତ ଅର୍ଥ ଆମେ ତାହାଙ୍କ ଉଦ୍ଦେଶ୍ୟରେ ଦାନ ବାକ୍ସ ମଧ୍ୟରେ ଦେଉ, ସେହିସବୁ ସେ ଘୃଣା କରନ୍ତି, କାରଣ ଆମମାନଙ୍କର ସେବା ବା ଦାନଠାରୁ ଆମମାନଙ୍କର ଜୀବନ ତାହାଙ୍କ ଦୃଷ୍ଟିରେ ବହୁମୂଲ୍ୟ। ଓ ସେ ଚାହାନ୍ତି ଆମମାନଙ୍କର ସୂଚୀ ହୃଦୟ ଯାହାକି କେବଳ ତାହାଙ୍କ ପ୍ରତି ଆମମାନଙ୍କର ବାସ୍ତବ ପ୍ରେମ ହେତୁ ଅର୍ପଣ କରାଯାଇପାରେ। ପ୍ରଭୁ ଚାହାନ୍ତି ଆମମାନଙ୍କର ତାହାଙ୍କ ପ୍ରତି ପ୍ରେମ, କାରଣ ସେ ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯେପରି ସେ ଆମମାନଙ୍କୁ ତାହାଙ୍କର ନିଜର କରିପାରନ୍ତି। ଏହା ଏକ ପ୍ରେମର ସମ୍ପର୍କ, କିନ୍ତୁ ଆଜି ଆମେ କ'ଣ ବାସ୍ତବରେ ତାହାଙ୍କୁ ପ୍ରେମ କରିପାରୁଛୁ କି? ଆମେ କ'ଣ ତାହାଙ୍କଠାରେ ପ୍ରେମରେ ସ୍ଥିର ଅଛୁ କି? ଆମେ କ'ଣ ତାହାଙ୍କର ସେହି କୃଷୀୟ ପ୍ରେମର ବାସ୍ତବତାକୁ ଉପଲବ୍ଧି କରିପାରିଛୁ କି? କିନ୍ତୁ ଆମେ ଜାଣିରଖୁ ଯେ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ପ୍ରେମରୁ ଆମମାନଙ୍କୁ କେହି ବଞ୍ଚିତ କରିପାରେ ନାହିଁ। ଆମେ ତାହାଙ୍କୁ ପ୍ରେମ ନ କଲେ ମଧ୍ୟ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ସେ ଅତି ଧୈର୍ଯ୍ୟର ସହିତ ଆମମାନଙ୍କଠାରୁ ତାହାଙ୍କ ପ୍ରେମର ପ୍ରତ୍ୟୁତ୍ତର ପାଇବାକୁ ଅପେକ୍ଷା କରିଅଛନ୍ତି। କିନ୍ତୁ ଆଜି କ'ଣ ଆମେ ତାହାଙ୍କୁ ତହିଁର ପ୍ରତ୍ୟୁତ୍ତର ଦେଇପାରୁଛୁ କି? ନା, ଆମେ ନୀରବ ରହିଯାଉଛୁ। କିନ୍ତୁ ଆମେ କେବେ ହେଲେ ନୀରବ ରହିପାରିବା ନାହିଁ, ଆମକୁ ଯେପରି ହେଲେ ଉତ୍ତର ଦେବାକୁ ହେବ। ହୋଇପାରେ ଏହା ତାହାଙ୍କ ପ୍ରତି ଦୁଃଖଦାୟକ ବା ଆନନ୍ଦଦାୟକ, କିନ୍ତୁ ଆମେ ତାହାଙ୍କୁ ଦୁଃଖ ଦେଇ ଯାଇପାରିବା ନାହିଁ। ଯଦି ଆମେ ତାହାଙ୍କୁ ଦୁଃଖ ଦେଉ, ତାହେଲେ ଆମେ ନିଜେ ତହିଁର ପ୍ରତିଫଳ ଭୋଗ କରିବା, ଆମେ ନିଜେ ନିଜ ନିମନ୍ତେ ଦୁଃଖ ଆଣିବା। ଆମେ ସୁଖ, ଶାନ୍ତି, ଆନନ୍ଦ ଓ ପ୍ରତୃପ୍ତି ବଦଳେ କେବଳ ଦୁଃଖ, ଅଶାନ୍ତି ଓ ଅତୃପ୍ତି ମଧ୍ୟରେ କାଳାତିପାତ କରିବା। ମାତ୍ର ଆମେ ଯେଉଁ ମୁହୂର୍ତ୍ତରେ ତାହାଙ୍କର ନିକଟକୁ ଧାଇଁ ଆସିବା, ସେ ସେହି ମୁହୂର୍ତ୍ତରେ ଆମମାନଙ୍କୁ ତାହାଙ୍କର ପ୍ରେମର ବାହୁବନ୍ଧନରେ ଆବରି ନେବେ, କାରଣ ତାହାଙ୍କ ପ୍ରେମ ସଦାକାଳ ସ୍ଥାୟୀ, ସ୍ଥିର ଓ ଅପରିବର୍ତ୍ତନୀୟ। କିନ୍ତୁ ଆମେ ଯେତେବେଳେ ତାହାଙ୍କଠାରୁ ଦୂରେଇ ଯାଉ, ସେତେବେଳେ ଆମେ ନିଜେ ତହିଁରୁ ବଞ୍ଚିତ ହେଉ। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କୁ ପ୍ରେମ କରି ଜୀବନରେ ବାସ୍ତବ ସୁଖ, ଶାନ୍ତି, ଆନନ୍ଦ ଓ ପରିତୃପ୍ତିକୁ ଉପଭୋଗ କରୁ। ସେ ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି, କାରଣ ଲେଖା ଅଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ପ୍ରେମ ଆମମାନଙ୍କ ପ୍ରତି ଊଣା ହୋଇନାହିଁ, ମାତ୍ର ଆମେ ତାହାଙ୍କୁ ପ୍ରେମ କରିପାରୁନାହୁଁ। ଆଜି ଯଦି ଆମେ ଖ୍ରୀଷ୍ଟଙ୍କ କୃଷୀୟ ପ୍ରେମର ବହୁମୂଲ୍ୟତାକୁ ବୁଝିବା ନିମନ୍ତେ ଚେଷ୍ଟା କରିବା, ତାହେଲେ ଆମେ ତାହାଙ୍କୁ ପ୍ରେମ ନ କରି ରହିପାରିବା ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କର ଆନ୍ତରିକ ପ୍ରେମ ଯେପରି ତାହାଙ୍କ ପ୍ରତି ସ୍ଥିର ରହେ। ଆଠପଦରେ ଲେଖା ଅଛି, ଆମମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇନାହିଁ। ଲୋକେ ଆମମାନଙ୍କ ଭଗିନୀକି ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କ'ଣ କରିବା? ତେବେ ଏହି ସାନ ଭଗିନୀ କିଏ? ଅନେକ ବାଇବଲ ଶିକ୍ଷକ ଭାବନ୍ତି ଯେ ଏହା ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଣ୍ଡଳୀର ନିଦର୍ଶନ ସ୍ୱରୂପ। ଆମ୍ଭେମାନେ ଆମ୍ଭମାନଙ୍କର ଭଗ୍ନୀ ନିମନ୍ତେ କ'ଣ କରିବା? ଏହା ଥିଲା ଆଦ୍ୟ ମଣ୍ଡଳୀର ଏକ ଜଟିଳ ପ୍ରଶ୍ନ। ତେବେ ପ୍ରେରିତ ପନ୍ଦର ପର୍ବ ସେହି ଜିରୁସାଲମରେ ଅନୁଷ୍ଠିତ ହୋଇଥିବା ମହାସଭା ବିଷୟ ନେଇ ପ୍ରକାଶ କରେ, ଯାହାକି ବିଜାତୀୟ ସମ୍ପ୍ରଦାୟ ମଧ୍ୟରୁ ଆସିଥିବା ନୂତନ ଖ୍ରୀଷ୍ଟ ବିଶ୍ୱାସୀ ଓ ଏବ୍ରିୟ ସମ୍ପ୍ରଦାୟ ମଧ୍ୟରୁ ଆସିଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ, ଯେଉଁମାନେ କି ମୋଷାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବା ନିମନ୍ତେ ଚାହୁଁନଥିଲେ, ଏହି ଉଭୟଙ୍କ ମଧ୍ୟରେ ଘଟିଥିବା ବିବାଦର ଅବସାନ ନିମନ୍ତେ ଅନୁଷ୍ଠିତ ହୋଇଥିଲା। ଏହାପରେ ଲେଖା ଅଛି, ଲୋକେ ଆମମାନଙ୍କ ଭଗ୍ନୀ କି ମାଗିବା ଦିନରେ। ତେବେ ତାହାକୁ କିଏ ମାଗିବ? କେହି ତାହାକୁ ଚାହିଁବେ ନାହିଁ, କାରଣ ବିଜାତୀୟମାନେ ସମାଜଚ୍ୟୁତ ହୋଇ ରହିଥିଲେ। ମାତ୍ର ଦିନ ଆସିଲା, ଏହି ଭଗ୍ନୀ ମଣ୍ଡଳୀର ମହାନ ବରଙ୍କ ଦ୍ୱାରା ପଚରାଗଲା, ଯିଏକି ତାହାକୁ ତାହାଙ୍କ ନିଜ ନିମନ୍ତେ ଆହ୍ୱାନ କଲେ। ପ୍ରିୟ ବନ୍ଧୁ, ସେ ଆମମାନଙ୍କର ଆକର୍ଷଣୀୟ ଚେହେରାକୁ ଦେଖି ଆମମାନଙ୍କୁ ପସନ୍ଦ ବା ମନୋନୀତ କଲେ ନାହିଁ, ମାତ୍ର ସେ ଆମମାନଙ୍କର ବିନାଶପ୍ରାପ୍ତ ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଓ ଆମମାନଙ୍କୁ ପ୍ରେମ କଲେ। ବର୍ତ୍ତମାନ ସେହି ସାନ ଭଗିନୀ ଖ୍ରୀଷ୍ଟଙ୍କ ଦ୍ୱାରା ଗୃହୀତା ହୋଇଅଛି। ତେବେ କେଉଁ ପ୍ରକାର ଅଭ୍ୟର୍ଥନା ସେ ତାହାର ବଡ଼ ଭଗିନୀଠାରୁ ପ୍ରାପ୍ତ ହେବ? ନଅପଦରେ ଦେଖନ୍ତୁ ଲେଖା ଅଛି, ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା, ଆଉ ଯେବେ ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା। ଲେଖା ଅଛି, ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା। ଯେହେତୁ ବିଜାତୀୟମାନେ ଈଶ୍ୱରଙ୍କ ଦ୍ୱାରା ଗୃହୀତ ହୋଇଅଛନ୍ତି, ସେମାନେ ଏବ୍ରିୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଏକତ୍ର ହୋଇ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ଈଶ୍ୱରଙ୍କର ଏକ ନିବାସ ରୂପେ ନିର୍ମିତ ହୋଇଅଛନ୍ତି। ସେହି ସମୟର ଜିହୁଦୀ ମଣ୍ଡଳୀ ଏକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ, ଏହା ଉପରେ କ'ଣ ନିର୍ମିତ ହେବା ଉଚିତ? କ'ଣ ସୁନ୍ନତ ବିଧି, ପୂଜା ପ୍ରଭୃତି ଧର୍ମାନୁଷ୍ଠାନ, ବିଭିନ୍ନ ଅଧିକାର ଆଦେଶ ବା ଅନୁଶାସନ କିମ୍ବା ସେହି ଜୁଆଳି ଯାହାକୁ କି ଏବ୍ରିୟ ପିତାମାନେ କିମ୍ବା ସନ୍ତାନମାନେ ବହନ କରିବାକୁ ଅସମର୍ଥ ଥିଲେ। ଯାକୁବ ସେହି ବଡ଼ ଭଗିନୀର ଭାବନାକୁ ଏହିପରି ପ୍ରକାଶ କରିଅଛନ୍ତି, ଯାହାକି ପ୍ରେରିତ ପନ୍ଦର ପର୍ବ ଉଣେଇଶ ପଦରେ ଲେଖା ଅଛି। ଅତେ ମୋହର ବିଚାର ଏହି, ବିଜାତିମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି ସେମାନଙ୍କୁ ଆମମାନେ ଭାରଗ୍ରସ୍ତ କରିବା ନାହିଁ। ସେହି ମହାସଭା ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ମୋଷାଙ୍କ ବ୍ୟବସ୍ଥା ଅନୁଯାୟୀ ଭାରଗ୍ରସ୍ତ ନ କରିବାକୁ ଏକମତ ହୋଇଥିଲେ, ଓ ସେମାନେ ଯେପରି ଥିଲେ ସେହିପରି ସେମାନଙ୍କୁ ଗ୍ରହଣ କଲେ ଓ ସେମାନଙ୍କୁ ବିଶ୍ୱାସରେ ବଢ଼ାଇବା ନିମନ୍ତେ ସମସ୍ତ ବିଷୟ ଯଥାସାଧ୍ୟ ସାଧନ କଲେ। ଏହାପରେ ଆଠ ପର୍ବର ଦଶ ପଦରେ ଲେଖା ଅଛି, ମୁଁ ପ୍ରାଚୀର ସ୍ୱରୂପା ଓ ମୋର ସ୍ତନ ତହିଁର ଦୁର୍ଗ ସ୍ୱରୂପ, ସେ ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତି ପ୍ରାପ୍ତାର ତୁଲ୍ୟ ଥିଲି। ଏହା ହିଁ ହେଉଛି ସେହି ସାନ ଭଗିନୀର ଆନନ୍ଦ, ଯେତେବେଳେ ସେହି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସେହି ମହାସଭାର ନିଷ୍ପତ୍ତିର ଶୁଭ ସମ୍ବାଦକୁ ଶୁଣିଲେ, ସେମାନେ ସେହି ସାନ୍ତ୍ୱନାଦାୟକ ନିଷ୍ପତ୍ତିରେ ମହାନନ୍ଦ କଲେ। ପ୍ରେରିତ ପନ୍ଦର ପର୍ବର ଏକତିରିଶ ପଦରେ ଲେଖା ଅଛି, ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ। ବର୍ତ୍ତମାନ ଈଶ୍ୱରଙ୍କ ମନ୍ଦିରରେ ଏକ ପ୍ରାଚୀର ସ୍ୱରୂପେ ଜାଣି ସେମାନେ ସେହି ସୁଯୋଗ ନିମନ୍ତେ ମହାନନ୍ଦ କଲେ। ଏଫେସିଓ ଦୁଇ ପର୍ବର ଉଣେଇଶରୁ ବାଇଶ ପଦ ମଧ୍ୟରେ ଲେଖା ଅଛି, ଅତେବ ତୁମେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ। ତୁମେମାନେ ପ୍ରେରିତ ଓ ଭାଓବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ। ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ତାହାଙ୍କଠାରେ ତୁମେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ। ମୋହର ସ୍ତନ ଦୁର୍ଗ ସ୍ୱରୂପ, ଏହି ଯେଉଁ ସାନ ଭଗିନୀ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ନିଦର୍ଶନ ସ୍ୱରୂପ, ଯଥାଶୀଘ୍ର ଈଶ୍ୱରଙ୍କ ବାକ୍ୟରୂପକ ବାସ୍ତବ ଦୁଗ୍ଧ ଦେଇ ଅନେକ ପୁତ୍ରକନ୍ୟାମାନଙ୍କୁ ଲାଳନ ପାଳନ କଲା। ଏହି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଅତି ଆଶ୍ଚର୍ଯ୍ୟ ଭାବେ ଏତେ ଶୀଘ୍ର ବୃଦ୍ଧି ପାଇବାକୁ ଲାଗିଲା ଯେ ଯାହାଫଳରେ ବର୍ତ୍ତମାନ ଏହା ସେହି ବଡ଼ ଭଗିନୀ ଅପେକ୍ଷା ଅଧିକ ସୁନ୍ଦର ଓ ସମ୍ମାନର ଅଧିକାରୀ ହୋଇପାରିଛି। ଏହି ଛୋଟ ଭଗିନୀର ଦୃଷ୍ଟାନ୍ତ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ଏକ ମିଶନେରୀ ସମ୍ବାଦ ରହିଅଛି। ଆପଣ ଓ ମୁଁ ଆମେ ଜାଣି ରଖିବା ଉଚିତ ଯେ ଏହି ଛୋଟ ଭଗିନୀ ଆମମାନଙ୍କ ସମୟରେ ସମସ୍ତ ଜାତିଗୁଡ଼ିକୁ ଏକତ୍ର ଯୋଗ କରେ। ପୃଥିବୀର ଅନେକ ସ୍ଥାନରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ସାଧାରଣତଃ କେବେ ହେଲେ ବରଙ୍କର ଆହ୍ୱାନର ପ୍ରତ୍ୟୁତ୍ତର ଦେଇନାହାନ୍ତି, କାରଣ ସେମାନେ ତାହାଙ୍କର ସ୍ୱର ଶୁଣିନାହାନ୍ତି। କାରଣ ରୋମିଓ ଦଶ ପର୍ବର ଚଉଦ ପଦରେ ଲେଖା ଅଛି, ପୁଣି ଯାହାଙ୍କ କଥା ସେମାନେ ଶୁଣିନାହାନ୍ତି କିପରି ତାହାଙ୍କଠାରେ ବିଶ୍ୱାସ କରିବେ, ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ। ଆସନ୍ତୁ ବର୍ତ୍ତମାନ ସେହି ଦ୍ରାକ୍ଷା କ୍ଷେତ୍ରର ସ୍ଥାନାନ୍ତରକରଣ ପ୍ରତି ଟିକେ ଦୃଷ୍ଟି ଦେବା। ଆଠ ପର୍ବରେ ଏଗାର ପଦରେ ଲେଖା ଅଛି, ବାଲ୍ ହମନରେ ସଲମନଙ୍କର ଏକ ଦ୍ରାକ୍ଷା କ୍ଷେତ୍ର ଥିଲା, ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ। ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା। ସଲମନଙ୍କର ଏକ ଦ୍ରାକ୍ଷା କ୍ଷେତ୍ର ଥିଲା। ସଲମନ ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ୱରୂପ, ଯେଉଁ କନ୍ୟା ଯାହାକି ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସମ୍ମିଳିତ ମଣ୍ଡଳୀ, ତାହା ଦ୍ରାକ୍ଷାକ୍ଷେତ୍ରର କାହାଣୀକୁ ପ୍ରକାଶ କରେ। ପ୍ରଥମେ ଏହି ଦ୍ରାକ୍ଷାକ୍ଷେତ୍ର ପ୍ରକୃତ ରକ୍ଷକମାନଙ୍କର ଦାୟିତ୍ୱରେ ଥିଲା, ଯାହାକି ଇସ୍ରାଏଲ ଜାତିକୁ ପ୍ରକାଶ କରେ। ମାତ୍ର ଏହାପରେ ଏହା ତାହାର ନିଜର ଦାୟିତ୍ୱରେ ସମର୍ପିତ ହୋଇଥିଲା। ଏହା ସେହି ଏକା ପ୍ରକାରର ଦୃଷ୍ଟାନ୍ତ ଯାହାକି ପ୍ରଭୁ ଯୀଶୁ ମାଥିଉ ଏକୋଇଶ ପର୍ବର ତେତିଶ ପଦରୁ ଛୟାଳିଶ ପଦ ମଧ୍ୟରେ ପ୍ରକାଶ କରିଅଛନ୍ତି। ଏହାର ଉତ୍ତର ହେଉଛି ଯେ ସେ ଆସିବେ ଓ ସେହି କୃଷକମାନଙ୍କୁ ବିନାଶ କରିବେ ଓ ସେହି ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟମାନଙ୍କୁ ଦେବେ। ଏହାପରେ ଆଠ ପର୍ବର ବାର ପଦରେ ଲେଖା ଅଛି, ମୋହର ଦ୍ରାକ୍ଷାକ୍ଷେତ୍ର ମୋ ସମ୍ମୁଖରେ ଅଛି, ହେ ସଲମନ ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇଶତ ମୁଦ୍ରା ପାଇବେ। ତହିଁର ଫଳରକ୍ଷକମାନେ ଦୁଇଶତ ମୁଦ୍ରା ପାଇବେ, ଏହାର ଅର୍ଥ ସେମାନେ ସେମାନଙ୍କର ପରିଶ୍ରମର ପାରିଶ୍ରମିକ ପ୍ରାପ୍ତ ହେବାକୁ ଅଛି। ପ୍ରଥମ କରିନ୍ଥିଆ ନଅ ପର୍ବର ଚଉଦ ପଦରେ ଲେଖା ଅଛି, ସେହି ପ୍ରକାର ଯେଉଁମାନେ ସୁଷମାଚାର ପ୍ରଚାର କରନ୍ତି ସେମାନେ ଯେ ସୁଷମାଚାର ଦ୍ୱାରା ଜୀବିକା ନିର୍ବାହ କରିବେ ଏହା ପ୍ରଭୁ ଆଦେଶ ଦେଇଅଛନ୍ତି। ହେ ସଲମନ ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ, ତାହାର ପୂର୍ବତନ ଅଧିକାରୀଙ୍କ ପରି ପ୍ରତିଜ୍ଞା କରି କହେ ଯେ ସେହି ମୋଟ ବାର୍ଷିକ ଆୟ ପ୍ରଭୁଙ୍କର ହେବ। ତଥାପି ସେ ଏହାର ଯତ୍ନ ଏପରି ମନପ୍ରାଣ ଦେଇ ନିଏ ଯେ ସତେ ଯେପରି ଏହା ତାହାର ନିଜର ଥିଲା। ମୋହର ଦ୍ରାକ୍ଷାକ୍ଷେତ୍ର ଯାହାକି ମୋହର ତାହା ମୋ ସମ୍ମୁଖରେ ଅଛି। ଐତିହାସିକ ଭାବେ ଦେଖିବାକୁ ଗଲେ ଆଦ୍ୟ ମଣ୍ଡଳୀ ଠିକ୍ ସେହି ପ୍ରକାରେ ମଣ୍ଡଳୀର ତତ୍ତ୍ୱ ନେଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀ ଏକ ଭିନ୍ନ ଧରଣର ଛବି ପ୍ରଦାନ କରେ। ଏହା ସେହି ଆଦ୍ୟ ମଣ୍ଡଳୀ ପରି ଖ୍ରୀଷ୍ଟଙ୍କୁ ଗୌରବ ଦେଇପାରେ ନାହିଁ କି ଖ୍ରୀଷ୍ଟଙ୍କୁ ମହିମାନିତ୍ୱ କରିପାରେ ନାହିଁ, କିନ୍ତୁ ଆମମାନେ ଖ୍ରୀଷ୍ଟଙ୍କ କନ୍ୟାରୂପ ମଣ୍ଡଳୀର ସଦସ୍ୟ ହିସାବରେ ଈଶ୍ୱର ଆମମାନଙ୍କୁ ସେହି ଦ୍ରାକ୍ଷାକ୍ଷେତ୍ରର ଯେଉଁ ଭାଗଟିର ଯତ୍ନ ତତ୍ତ୍ୱ ନେବା ନିମନ୍ତେ ଆମମାନଙ୍କୁ ଅର୍ପଣ କରିଅଛନ୍ତି, ଆମେ ଯେପରି ତହିଁରେ ବିଶ୍ୱସ୍ତ ରହୁ। ପ୍ରଭାଜୀ ଆମମାନଙ୍କୁ ଯେଉଁ ଦାନ ଦେଇଅଛନ୍ତି ତାହାକୁ ଯେପରି ଖ୍ରୀଷ୍ଟୀୟ ମଣ୍ଡଳୀର ନିଷ୍ଠା ନିମନ୍ତେ ଓ ଖ୍ରୀଷ୍ଟଙ୍କର ଗୌରବ ନିମନ୍ତେ ବ୍ୟବହାର କରୁ। ଏହାପରେ 14 ପଦରେ ଲେଖା ଅଛି, ହେ ମୋର ପ୍ରିୟତମ ଚଞ୍ଚଳ ଭୁଅ, ସୁଗନ୍ଧିମୟ ପର୍ବତ ଶ୍ରେଣୀ ଉପରେ ତୁମେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ। ସେହି ଦ୍ରାକ୍ଷାକ୍ଷେତ୍ରର କର୍ତ୍ତାଙ୍କୁ କନ୍ୟା କହୁଛି, ତୁମେ ଫେରିଆସ। ପ୍ରକାଶିତ ବାକ୍ୟରେ ମଣ୍ଡଳୀ ରୂପକ କନ୍ୟା ଶେଷରେ ଯେଉଁ ବିଷୟଟି କହେ ତାହା ହେଉଛି, ଆମେନ୍, ହେ ପ୍ରଭୁ ଯୀଶୁ ଆସନ୍ତୁ। ପ୍ରିୟ ବନ୍ଧୁ, ଆପଣ ଯେପର୍ଯ୍ୟନ୍ତ ତାହାକୁ ଜାଣିନାହାନ୍ତି, ତାହାକୁ ପ୍ରେମ କରିନାହାନ୍ତି ଓ ତାହାକୁ ଜଗତ ନିକଟରେ ପରିଚିତ କରାଇନାହାନ୍ତି, ସେପର୍ଯ୍ୟନ୍ତ ଆପଣ ସାଧୁତାର ସହିତ ବା ବିଶ୍ୱସ୍ତତାର ସହିତ କହିପାରିବେ ନାହିଁ, ହେ ପ୍ରଭୁ ଯୀଶୁ ଆସନ୍ତୁ। ଆପଣ କ'ଣ ଉର୍ଦ୍ଧ୍ୱ ଦୃଷ୍ଟି କରି କହିପାରିବେ, ପ୍ରଭୁ ଯୀଶୁ ଆସନ୍ତୁ, ମୁଁ ଆପଣଙ୍କର ଆଗମନକୁ ଅପେକ୍ଷା କରିଅଛି। ପାଉଲ କହନ୍ତି ଯେ ଯେଉଁମାନେ ତାହାଙ୍କର ପ୍ରକାଶିତ ହେବା ବିଷୟକୁ ପ୍ରେମ କରନ୍ତି, ଈଶ୍ୱର ସେମାନଙ୍କୁ ଏକ ମୁକୁଟ ଅର୍ପଣ କରିବେ। ତାଙ୍କର ପ୍ରକାଶିତ ହେବାକୁ ପ୍ରେମ କରିବାର ଅର୍ଥ ତାହାଙ୍କୁ ପ୍ରେମ କରିବା। ପ୍ରିୟ ବନ୍ଧୁ, ଆସନ୍ତୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କୁ ନିଜର ହୃଦୟ ଦେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ এখানে রাখছি। প্রভু যীশু আপনাদের আশীর্বাদ করুন। নমস্কার।